ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଓଡ଼ିଶା ପୂର୍ବୋଦୟର ପ୍ରବେଶପଥ ଭାବେ ବିକଶିତ ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭୁବନେଶ୍ୱରରେ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମ୍ପି କେନ୍ଦ୍ରର ଶିଳାନ୍ୟାସ। ରାଜସ୍ୱ ସେବାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ସରକାରଙ୍କ ନିଷ୍ପତ୍ତି। 44 ଉପନିବନ୍ଧନ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ କଲେ ଉଦ୍ଘାଟନ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ପଞ୍ଚକ ନୀତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଏବଂ କଟକ ବାରବାଟୀ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ କଲା ଓଡ଼ିଶା ଆନ୍ଧ୍ରପ୍ରଦେଶ ଏଲିଟ୍ ଗ୍ରୁପ୍ ରଣଜୀ ମ୍ୟାଚ୍। ଓଡ଼ିଶା ପୂର୍ବୋଦୟର ପ୍ରବେଶପଥ ଭାବେ ବିକଶିତ ହେଉଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଭୁବନେଶ୍ୱର ଇନ୍ଫୋଭ୍ୟାଲିରେ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମ୍ପି କେନ୍ଦ୍ର ନିର୍ମାଣର ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ସାକାର ହେଉଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଆଧାରିତ ଶିଳ୍ପ ଏବଂ ଶିକ୍ଷାକୁ ସମନ୍ୱୟ କରି ଭୁବନେଶ୍ୱର ଆଇଆଇଟିରେ ନମୋ ସେମିକଣ୍ଡକ୍ଟର ଲାବୋରେଟୋରୀ ସ୍ଥାପନ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଯୁବବର୍ଗଙ୍କୁ ଏ କ୍ଷେତ୍ରରେ ଅଧିକ ଜ୍ଞାନ ଆହରଣ ଏବଂ ଗବେଷଣା ପାଇଁ ସୁଯୋଗ ମିଳିବ ବୋଲି ସେ କହିଛନ୍ତି।
ସେମିକଣ୍ଡକ୍ଟର ଟ୍ରେନିଂ ପାଇଁ ୱି ଗେଭ୍ ହ୍ୟୁଜ୍ ଗ୍ରାଣ୍ଟ୍ସ ଆଣ୍ଡ ହ୍ୟୁଜ୍ ଫାସିଲିଟିଜ୍ ଇନ୍ କଲେଜେସ୍ ଇନ୍ ଓଡ଼ିଶା। ଏଣ୍ଟାୟାର କଣ୍ଟ୍ରିରେ 298 ୟୁନିଭର୍ସିଟିଜ୍ ଅଛି, ସେମିକଣ୍ଡକ୍ଟର ଟ୍ରେନିଂ ଦିଆଯାଉଛି। ଆଣ୍ଡ ଭେରି ହ୍ୟାପି ଟୁ ସେ ଟୁ ଅଫ୍ ଆୱାର କଲେଜେସ୍ ଇନ୍ ଓଡ଼ିଶା, ରାଉରକେଲା ଆଣ୍ଡ ବରହମପୁର, the students have manufactured and designed chips।
କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏଭଳି ପଦକ୍ଷେପ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି। ରାଜ୍ୟର ପ୍ରଗତିଶୀଳ ନୀତି ଏବଂ ନବସୃଜନ ପାଇଁ ଅନୁକୂଳ ପରିବେଶର ଏହା ପ୍ରମାଣ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଶର ସର୍ବୋତ୍ତମ ନିବେଶ ଅନୁକୂଳ ରାଜ୍ୟ ଭାବେ ଓଡ଼ିଶାକୁ ସ୍ଥାନିତ କରାଯାଇଥିବା ନେଇ ଶ୍ରୀ ମାଝୀ କହିଛନ୍ତି। ଆଗାମୀ ଦିନରେ ରାଜ୍ୟରେ ସେମିକଣ୍ଡକ୍ଟର ପ୍ରତିଷ୍ଠା ଦିଗରେ ଘରୋଇ କ୍ଷେତ୍ର 3,000 କୋଟି ଟଙ୍କା ନିବେଶ କରିବ। ଓଡ଼ିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶରେ ଏକ କେନ୍ଦ୍ରସ୍ଥଳୀ ଭାବେ ପରିଣତ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ପ୍ରାୟ 2,000 କୋଟି ଟଙ୍କା ପୁଞ୍ଜିନିବେଶରେ ଏହି ଉତ୍ପାଦ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରାୟ 1,000 ବୃତ୍ତିଗତ ନିଯୁକ୍ତି କ୍ଷେତ୍ର ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଦିଗରେ ସେମିକଣ୍ଡକ୍ଟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବ। ରାଜ୍ୟରେ ରାଜସ୍ୱ ସେବାରେ ବ୍ୟାପକ ସଂସ୍କାର ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ରାଜ୍ୟର 44 ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 25,000 ଲୋକଙ୍କୁ ବସୁନ୍ଧରା ଯୋଜନାରେ ଜମି ଯୋଗାଇ ଦିଆଯାଇଛି। 27,00,000 ମୃତ ହିତାଧିକାରୀଙ୍କ ପଟ୍ଟା ପରିବର୍ତ୍ତନ କରାଯାଇଥିବା ନେଇ ଶ୍ରୀ ମାଝୀ ସୂଚନା ଦେଇଛନ୍ତି। 13 ଜିଲ୍ଲାର 44 ଉପନିବନ୍ଧନ କାର୍ଯ୍ୟାଳୟରେ ଏଣିକି ଜମି ପଞ୍ଜୀକରଣ କାର୍ଯ୍ୟ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ମହିଳା ଉଦ୍ୟୋଗୀ ଏବଂ ସାଂସ୍କୃତିକ ପରମ୍ପରା କାର୍ଯ୍ୟକ୍ରମ ସୁଭଦ୍ରା ଶକ୍ତିମେଳା ଆଜିଠାରୁ ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେଳାର ଉଦ୍ଘାଟନ କରିଛନ୍ତି। ଏହି ମେଳା ଆସନ୍ତା 12 ପର୍ଯ୍ୟନ୍ତ ଚାଲିବ। ସୁଭଦ୍ରା ଯୋଜନାରେ ନୂଆ ହିତାଧିକାରୀଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଆବେଦନ ଆରମ୍ଭ ହୋଇଛି। ନୂତନ ପଞ୍ଜୀକରଣ ନିମନ୍ତେ 2025-26 ଆର୍ଥିକ ବର୍ଷ ପାଇଁ ଚଳିତ ମାସ 30 ପର୍ଯ୍ୟନ୍ତ ସୁଭଦ୍ରା ପୋର୍ଟାଲ୍ ଖୋଲା ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନା ଦେୟରେ ସୁଭଦ୍ରା ଆବେଦନପତ୍ର ଆଜିଠାରୁ ଉପଲବ୍ଧ ହେଉଛି। ହିତାଧିକାରୀମାନେ ମଧ୍ୟ ଆମ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ମାଗଣାରେ ଏଥିପାଇଁ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଏହି ଶୁଣାଣି ବନ୍ଦ ରଖାଯାଇଛି। ପରବର୍ତ୍ତୀ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ତ୍ତିକ ମାସ ଅବସରରେ ଆସନ୍ତାକାଲିଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପଞ୍ଚକବ୍ରତ ପାଳନ କରାଯାଉଛି। ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିରରେ ପଞ୍ଚକବ୍ରତ 5 ପରିବର୍ତ୍ତେ 4 ପାଳିତ ହେବ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତାକାଲି ଠାକୁରଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ କଟକ ଜିଲ୍ଲା ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଆଜିଠାରୁ ପଞ୍ଚକବ୍ରତ ଆରମ୍ଭ ହୋଇଛି। ଭୋର 3 ଶ୍ରଦ୍ଧାଳୁମାନେ ଠାକୁରଙ୍କର ଦର୍ଶନ କରିଛନ୍ତି। ଆସନ୍ତା ସୋମବାର ପୀଠରେ ବଡ଼ ଓଷା ପାଳନ କରାଯିବ। ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ସମ୍ପର୍କିତ ଷଷ୍ଠ ପରିଚାଳନା କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରାଯାଇଛି। ଜାତୀୟ ଏବଂ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ସ୍ଥିତି ନେଇ ବୈଠକରେ ଆଲୋଚନା ହୋଇଛି। ରାଉରକେଲା, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଇରଙ୍ଗପୁର, କଟକ ଏବଂ ଭୁବନେଶ୍ୱର ଆଦି ଶିଳ୍ପାଞ୍ଚଳ ସହରଗୁଡ଼ିକ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଅଛନ୍ତି। ପ୍ରଦୂଷଣ ମାତ୍ରା ଅଧିକ ରହୁଥିବା ରାଜ୍ୟର 12 ସହରକୁ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ନେଇ ବୈଠକରେ ମତ ବିନିମୟ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପରିଷଦ ସଦ୍ଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଯୋଗଦେଇ ଦୁର୍ନୀତି ନିବାରଣ ନେଇ ଜନସାଧାରଣଙ୍କ ଦାୟିତ୍ୱ ଉପରେ ଆଲୋକପାତ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ମଧ୍ୟ ଏହି ସପ୍ତାହ ପାଳନ କାର୍ଯ୍ୟକ୍ରମରେ ନାଗରିକ ସଜାଗ ଏବଂ ସଚେତନ ହେଲେ ଦୁର୍ନୀତିର ମୂଳୋତ୍ପାଟନ ହେବା ସହିତ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଛି। ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ନୂତନ ପ୍ରେକ୍ଷାଳୟରେ ଏହି ସଚେତନତା କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଡକ୍ଟର ଲଳିତ ଦାସ ଯୋଗଦେଇ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନ କରାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ଦୁର୍ନୀତି ନିବାରଣ ଆମ ସାମୂହିକ ଦାୟିତ୍ୱ ଶୀର୍ଷକ ଉପରେ ଆଲୋକପାତ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗଜପତି ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନ କ୍ଷେତ୍ର ଶୈବପୀଠ ମହେନ୍ଦ୍ରଗିରି ଏବଂ ଅନ୍ୟାନ୍ୟ ଜଳପ୍ରପାତ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଗସ୍ତ ନେଇ ରହିଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି। ବାତ୍ୟା ମନ୍ଥା ଯୋଗୁଁ ସେହିସବୁ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା ଜାରି କରାଯାଇଥିଲା। ପରିସ୍ଥିତିର ସୁଧାର ଆସିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 22 ପଞ୍ଚାୟତ ଏବଂ ଖଣ୍ଡପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦର 307 ଜଣ ଭିନ୍ନକ୍ଷମ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆବେଦନ କରିଥିବା ଶିବିରରୁ ଜଣାପଡ଼ିଛି। ନୟାଗଡ଼ ଜିଲ୍ଲାର 225 ଉଚ୍ଚ ବିଦ୍ୟାଳୟ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବିଦ୍ୟାଳୟରୁ ଜଣେ କିମ୍ବା ଦୁଇଜଣ ଶିକ୍ଷକଙ୍କ ତାଲିମ ପ୍ରଦାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନର ବ୍ୟବସ୍ଥା ହୋଇଛି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନୂଆଗାଁ ବ୍ଲକ ମହିପୁର ଉଚ୍ଚ ବିଦ୍ୟାଳୟ ଏବଂ ଚାହାଳି ଜନଶକ୍ତି ଉଚ୍ଚ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରସାର ଦୀପା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଦୀପା କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୌଦ୍ଧ ଜିଲ୍ଲା ମର୍ଜାଦୁର ଗ୍ରାମରେ ମତ୍ସ୍ୟପାଳନ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କୃଷି ମନ୍ତ୍ରଣାଳୟ ସହାୟତାରେ ଗନ୍ଧରାଡ଼ି ଏପିଓ ସହଯୋଗରେ ଆୟୋଜିତ ଏହି ତାଲିମ ଶିବିରରେ ମଧୁର ଜଳରେ ମତ୍ସ୍ୟଚାଷର ବ୍ୟାପକ ସମ୍ଭାବନା ନେଇ ଆଲୋଚନା ହୋଇଛି। ସରକାରଙ୍କର ଏ କ୍ଷେତ୍ରରେ ରହିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଶିବିରାର୍ଥୀଙ୍କୁ ସଚେତନ କରାଯାଇଛି। ମତ୍ସ୍ୟଚାଷ ଆଧାରିତ ବିଭିନ୍ନ ଯୋଜନା ସମ୍ପର୍କରେ ଏକ ତଥ୍ୟଭିତ୍ତିକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। କଟକ ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ଏଲିଟ୍ ଗ୍ରୁପ୍ ଏ ରଣଜୀ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଆନ୍ଧ୍ରପ୍ରଦେଶ 68 ଓଭରରେ 3 ୱିକେଟ୍ ବିନିମୟରେ 222 ରନ୍ ସଂଗ୍ରହ କରିଛି। ଆନ୍ଧ୍ରପ୍ରଦେଶ ପକ୍ଷରୁ କେଏସ୍ ଭାରତ ସର୍ବାଧିକ 93 ରନ୍ ଏବଂ ଅଭିଷେକ ରେଡ୍ଡି 76 ରନ୍ ସଂଗ୍ରହ କରିଛନ୍ତି। ଓଡ଼ିଶା ପକ୍ଷରୁ ସମ୍ବିତ ଏସ୍ ବରାଳ 2 ଏବଂ ବାଦଲ ବିଶ୍ୱାଳ ଗୋଟିଏ ୱିକେଟ୍ ଅକ୍ତିଆର କରିଛନ୍ତି। କଟକ ଐତିହାସିକ ବାଲିଯାତ୍ରାକୁ ଆଉ 4 ବାକି ଥିବାବେଳେ ଏହାର ମୁଖ୍ୟ ଗୀତ ଆମ ଐତିହାସିକ ବାଲିଯାତ୍ରା ପ୍ରସ୍ତୁତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଶାର ପୁରାତନ ନୌବାଣିଜ୍ୟ ଐତିହ୍ୟ ସାଂସ୍କୃତିକ ମହିମାକୁ ନୂଆ ଦୃଷ୍ଟିକୋଣରେ ପରିଚିତ ଦେବା ଲାଗି ଏହି ଗୀତ ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ବାଲିଯାତ୍ରା ଆସନ୍ତା ବୁଧବାରଠାରୁ ଆରମ୍ଭ ହୋଇ 12 ପର୍ଯ୍ୟନ୍ତ ଚାଲିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଓଡ଼ିଶା ପୂର୍ବୋଦୟର ପ୍ରବେଶପଥ ଭାବେ ବିକଶିତ ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭୁବନେଶ୍ୱରରେ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମ୍ପି କେନ୍ଦ୍ରର ଶିଳାନ୍ୟାସ। ରାଜସ୍ୱ ସେବାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ସରକାରଙ୍କ ନିଷ୍ପତ୍ତି। 44 ଉପନିବନ୍ଧନ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ କଲେ ଉଦ୍ଘାଟନ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ପଞ୍ଚକନୀତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ କଟକ ବାରବାଟୀ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ କଲା ଓଡ଼ିଶା ଆନ୍ଧ୍ରପ୍ରଦେଶ ଏଲିଟ୍ ଗ୍ରୁପ୍ ରଣଜୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।